ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟ ସରକାର କଳାକାରମାନଙ୍କର ଭତ୍ତାକେ ବଢ଼େଇଛନ୍। କେନ୍ଦୁଝରଠାରେ 48 ନମ୍ବର ରାଜ୍ୟସ୍ତରୀୟ ପାଲା ସମ୍ମିଳନୀ ଥି ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍। ଆଘନୁ କଳାକାର ସାହସ 2000 ଟଙ୍କା ଥିଲାବେଳେ ଏହାଦେ 40 ନୁ 80 ବଛର ବୟସ ଭିତରେ କଳାକାରମାନଙ୍କର ମାସକ 3000 ଟଙ୍କା ଲେଖା ଭତ୍ତା ପାଇବେ। ସେନ୍ତା 80 ନୁ ଏତକା ବୟସର କଳାକାରମାନେ ମାସକ 3500 ଟଙ୍କା ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଲାଗି ରାଜ୍ୟର 47704 ଜଣ କଳାକାର ଉପକୃତ ହେବେ। ଚଳିତ ବଛର ଭାରତୀୟ ରେଳବାଇ ଥି 15 ନୂଆ ବନ୍ଦେ ଭାରତ ଟ୍ରେନ୍ ଯୋଡ଼ି ହୋଇଛି। ଇତାକେ ମିଶାଇକରି ଦେଶ ମୋଟ ବନ୍ଦେ ଭାରତ ଟ୍ରେନ୍ ସଂଖ୍ୟା 164 ପହଞ୍ଚିଛେ ବୋଲି ରେଳବାଇ ତରଫୁ ସୂଚନା ମିଳିଛି। ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ 13 ଅମୃତ ଭାରତ ଟ୍ରେନ୍ ଆର୍ 2 ନମୋ ଭାରତ ରେପିଡ୍ ରେଲ୍ ସେବା ଏ ବଛର ଯୋଡ଼ି ହୋଇଛି। ନିୟମିତ ସେବା ଛଡ଼ା ଏତକା ଭିଡ଼କେ ନିୟନ୍ତ୍ରଣ କରବାର ଲାଗି ଏବର୍ଷ ରେଳବାଇ 43000 ନୁ ଏତକା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲା। ମହାକୁମ୍ଭ ଲାଗି 17340 ନୁ ଏତକା ଟ୍ରେନ୍ ଯାତ୍ରା କରିଥିଲା ବେଳେ ହୋଲି ଲାଗି 1114 ଆର୍ ଛଟ୍ ପୂଜା ଲାଗି 12383 ସ୍ୱତନ୍ତ୍ର ଟ୍ରେନ୍ ଚାଲିଥିଲା ବୋଲି ରେଳବାଇ ତରଫୁ ସୂଚନା ମିଳିଛି। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ମହକୁମାର ବର ପଡ଼ିଆଠାରେ 5 ଦିନ ଧରିକରି ହେବାରକେ ଥିବା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଗଲାକାଲ ମୂଲ ହୋଇଛି। ସମ୍ବଲପୁର ସାଂସଦ ଆର୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ମେଳାକେ ଉଦ୍ଘାଟନ କରିଛନ୍। ଏ ଅବସରରେ ଶ୍ରୀ ପ୍ରଧାନ ଆଠମଲ୍ଲିକ ଉପଖଣ୍ଡର ବିକାଶ ଲାଗି ପାଖାପାଖି 150 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଆର୍ ଉଦ୍ଘାଟନ କରିଛନ୍। ଏ ଅବସରରେ 36 ନୂଆ ପ୍ରକଳ୍ପର ଶିଳାନ୍ୟାସ ଆର୍ 22 ପ୍ରକଳ୍ପ ଲୋକାର୍ପିତ ହୋଇଛି। ଏହି ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅବସରରେ ଜିଲ୍ଲାର ବିକାଶ ଲାଗି 149 କୋଟି 56 ଲକ୍ଷ ନୁ ଏତକା ଟଙ୍କା ଖର୍ଚ୍ଚାଥି 58 ଭିନ୍ ଭିନ୍ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ମେଳାଥି କୃଷି ଆର୍ ଆନୁଷଙ୍ଗିକ ବିଭାଗର 26 ଆର୍ କୃଷି ଯନ୍ତ୍ରପାତି ବିକ୍ରେତାଙ୍କର 31 ଷ୍ଟଲ୍ ଖୋଲିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କର ଓଡ଼ିଶା ଗସ୍ତର 3 ଦିନର ବୁଥ୍ସ୍ତରୀୟ ଅଧିକାରୀମାନଙ୍କର ସହିତ ବୈଠକ ଆର୍ ଅଲଗା ସବୁ କାର୍ଯ୍ୟକ୍ରମକେ ସ୍ଥଗିତ ରଖାଯାଇଛି। ବ୍ୟକ୍ତିଗତ କାରଣରୁ ଶ୍ରୀ କୁମାର ଗଲାକାଲି ଦିଲ୍ଲୀ ଫେରିଯାଇଛନ୍। ପୁରୀ ରତ୍ନଭଣ୍ଡାର ଗଣ୍ଠିମନ୍ତୀ ଲାଗି ନିର୍ଦ୍ଦିଷ୍ଟ ସମୟ ଧାଇଜ ନାହିଁ। ଗଲା ଶନିବାର ବସିଥିବା ବୈଠକଟି ଅଳଙ୍କାରମାନଙ୍କର ଗଣ୍ଠିମନ୍ତୀ ଲାଗି ଖାଲି ଗୋଟିଏ ମାର୍ଗଦର୍ଶିକା ତିଆରି ହୋଇଛି ବୋଲି ଜଷ୍ଟିସ୍ ରଥ କହିଛନ୍। ସେ ଆହୁରି କହିଛନ୍, ଏହାଦେ ମହାପ୍ରଭୁମାନଙ୍କର ପହିଲି ଭୋଗ ନୀତି ଚାଲିଛେ। ମକର ସଂକ୍ରାନ୍ତି ତକ୍ ଏ ନୀତି ଚାଲିବାରକେ ଥିବାରୁ ସେତେବେଳେ ତ ଗଣ୍ଠିମନ୍ତୀ ଲାଗି ତାରିଖ ଧାରିଜ ନାଇଁ ହୋଇପାରେ। କମିଟିର ଏସ୍ଓପିକେ ଅନୁମୋଦନ ଦିଗେ ସରକାରଙ୍କର ପଦକ୍ଷେପକେ ନଜରଥି ରଖିକରି ତାରିଖ ଧାରିଜ କରାଯିବା ଆର୍ ଖୁବ୍ ଜଲ୍ଦି କାମ ମୂଲ ହେବା ବୋଲିକରି ଜଷ୍ଟିସ୍ ରଥ ଆଶ କରିଛନ୍। ପୁରୀ ଶ୍ରୀମନ୍ଦିର ନୁ ଏ ବଛର ଶେଷ ଦିନ ଆର୍ ନୂଆ ବଛର ଜାନୁଆରୀ 1 ଦିନ ଜବର ଭିଡ଼ ହେବାର ସମ୍ଭାବନା ରହିଛି। ଏତାକେ ନଜରଥି ରଖିକରି ଏ 2 ଦିନ ଧ୍ୱଜା ବନ୍ଧା ନୀତି ବେଲବୁଡ଼ର 5 ବଜେ ବଦଲା ଦ୍ୱିପହର 3 ବଜେ ତକ୍ ଶେଷ କରବାର ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍। ଏ ବାବଦେ ଚୁନରା ସେବକମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟାଳୟ ଆଦେଶ ଦିଆଯାଇଛି। ଉପରବେଳା କମ୍ ଗହଳି ଥିବାର ସମୟଥି ଧ୍ୱଜା ବନ୍ଧା ହେବାର ଲାଗି ନିର୍ଦ୍ଦେଶ ଜାରି କରାଯାଇଥିବାର ସୂଚନା ମିଳିଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ନେଟ୍ ପରୀକ୍ଷା ଏବେ 31 ମୂଲ ହୋଇକରି ଜାନୁଆରୀ 7 ତକ୍ ଚାଲ୍ବା। 85 ବିଷୟଥି ପରୀକ୍ଷା କରାଯିବା। ଆଇବା ଶନିବାରୁ ଜାତୀୟ ପରୀକ୍ଷା ଏଜେନ୍ସି ଏନ୍ଟିଏ ୱେବ୍ସାଇଟ୍ UGCnet.nta.nic.in ଥି ଏଡମିଟ୍ କାର୍ଡ଼ ମିଳିବା। ଏଥିଲାଗି ଏନ୍ଟିଏ ତରଫୁ ବିଜ୍ଞପ୍ତି ବାହାରିଛି। ସମ୍ବଲପୁର ଆରଣ୍ୟକ ମଞ୍ଚଠାରେ ଚାଲିଥିବା 28 ବୀର ସୁରେନ୍ଦ୍ର ସାଏ ରାଜ୍ୟସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗିତାର ଉଦ୍ଯାପନୀ ଆର୍ ପୁରସ୍କାର ବିତରଣୀ ଉତ୍ସବ ଆଜି ହେବା। ଗଲା ବୁଧବାର ଦିନ ମୂଲ ହୋଇଥିବାର ଏହି ପ୍ରତିଯୋଗିତା ଥି ଆଜତକ 15 ନାଟ୍ୟ ଦଳ ଭାଗ ନେଇଥିବା ବେଳେ 11 କ୍ଲବ ତରଫୁ ନାଟକ ପରିବେଷଣ କରାଯାଇଛି। ବରଗଡ଼ ଜିଲ୍ଲା ସାମ୍ବାଦିକ ସଂଘର ନୂଆକରି ତିଆରି ହୋଇଥିବା ଉପରମହଲାର ସମ୍ମିଳନୀ କକ୍ଷକେ ଗଲାକାଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ଘାଟନ କରିଛନ୍। ବରଗଡ଼ ସହରନ ଏନ୍ତା ଗୋଟିଏ ସଭାଘର ତିଆରି ହେବାରୁ ସାମ୍ବାଦିକମାନଙ୍କର ସମ୍ମିଳନୀ ସହିତ ଭିନ୍ ଭିନ୍ ପ୍ରକାରର ତାଲିମ କାର୍ଯ୍ୟକ୍ରମ ସଭା ହୋଇପାରବାରୁ ସାଧାରଣ ଲୋକେ ଉପକୃତ ହୋଇପାରିବେ ବୋଲିକରି ଅତିଥିମାନେ କହିଥିଲେ। ପାଣିପାଗ ରାଜ୍ୟ ଶୀତଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଏହି ମାସର ଶେଷ ତକ୍ ରାତିର ତାପମାତ୍ରାଟି ଖାସ୍ ପରିବର୍ତ୍ତନ ହେବାର ସମ୍ଭାବନା ନାଇଁନ। ଗଲାକାଲି ଦାରିଙ୍ଗବାଡ଼ିନୁ ସବୁନୁ କମ୍ ତାପମାତ୍ରା 6 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଥିନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।